ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତାବନ୍ଧୁ, ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ସ୍ୱାଗତ କରେ। ପ୍ରଭୁଙ୍କର ଅସୀମ ଦୟା ଆଉ ଅନୁଗ୍ରହ ହେତୁ ଆଜି ପୁନର୍ବାର ଆମମାନେ ତାହାଙ୍କର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ ସୁଯୋଗ ପାଇପାରିଛୁ। ଯେହେତୁ ପ୍ରଭୁ ଆମମାନଙ୍କୁ ପ୍ରେମ କରନ୍ତି, ସେ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି। ସେ ଚାହାନ୍ତି ନା ଆମମାନେ ବିନଷ୍ଟ ହେଉ, କାରଣ ସେ ଜାଣନ୍ତି ଏହି ଅନ୍ଧକାରମୟ ଜଗତରେ ଆମମାନଙ୍କ ପରି ଦୁର୍ବଳ ମନୁଷ୍ୟମାନେ ତାହାଙ୍କ ନିମନ୍ତେ ଜୀବନଯାପନ କରିବା ଏତେ ସହଜ ବିଷୟ ନୁହେଁ। ତେଣୁକରି ସେ ଆମମାନଙ୍କୁ ତାଙ୍କର ଦୟା ଅନୁଗ୍ରହରେ ଆବୁରି ରଖିଅଛନ୍ତି, ଆଉ ସେ ଆମମାନଙ୍କୁ ସୁଯୋଗ ଉପରେ ସୁଯୋଗ ଦିଅନ୍ତି ଯେପରି ଆମେ ତାହାଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ପରିଚୟ ପାଉ ଆଉ ତାହାଙ୍କର ନିକଟବର୍ତ୍ତୀ ହେଉ। ତାହେଲେ ଆମମାନେ ତାହାଙ୍କର ପରିଚୟ ପାଇବା ସଙ୍ଗେ ସଙ୍ଗେ ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନ ଯାପନ କରିବା ପାଇଁ ସମର୍ଥ ହୋଇପାରିବା। ତେଣୁକରି ଆଜି ଏହି ସୁଯୋଗରେ ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଆମେ ପ୍ରଭୁଙ୍କର ସ୍ୱର ଶୁଣିବା ନିମନ୍ତେ ଚେଷ୍ଟା କରିବା, ଆଉ ସେହି ବାକ୍ୟ ମଧ୍ୟ ଦେଇ ଆମମାନଙ୍କର ନିଜ ନିଜ ଜୀବନକୁ ସମୀକ୍ଷା କରିବା ନିମନ୍ତେ ଚେଷ୍ଟା କରିବା, ଯଦ୍ୱାରା ଆମେ ନିଜର ଦୋଷ ତ୍ରୁଟିକୁ ଜାଣି ତାହାକୁ ପ୍ରଭୁ ଯୀଶୁଙ୍କଠାରେ ସ୍ୱୀକାର କରି କ୍ଷମା ମାଗି ଯେପରି ଆମେ ପାପରୁ ଉଦ୍ଧାର ପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହୋଇପାରିବା ଏଥିନିମନ୍ତେ ଚେଷ୍ଟିତ ହେବା। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ତୁମର ଉପସ୍ଥିତି ନିମନ୍ତେ, ତୁମର ଜୀବନ୍ତ ବାକ୍ୟ ନିମନ୍ତେ, ଏବଂ ପ୍ରଭୁ ତୁମର ଦୟା ଅନୁଗ୍ରହ ପାଇଁ, ତୁମର ପ୍ରେମ ପାଇଁ, ଯାହାକି ପ୍ରଭୁ ଆମମାନଙ୍କ ଜୀବନ ପାଇଁ ଅତି ପ୍ରଚୁର। କିନ୍ତୁ ପ୍ରଭୁ ଆମମାନେ ଦୁର୍ବଳ ମନୁଷ୍ୟ, ତୁମେ ଆମମାନଙ୍କୁ ଶକ୍ତି ଦିଅ, ତୁମର ଇଚ୍ଛା ତୁମର ଅଭିମତ ପ୍ରଭୁ ତୁମେ ଆମମାନଙ୍କ ଜୀବନରେ ସଫଳ କର ଏବଂ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କରି ପ୍ରତ୍ୟେକଙ୍କୁ ସମସ୍ୟାରୁ ଉଦ୍ଧାର କରି ତୁମର ନିକଟବର୍ତ୍ତୀ କରାଅ ସଙ୍ଗରେ ରୁହ ଉପକାର କର ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ ଆମେନ୍ ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ଆଜି ଆମେ ପ୍ରକାଶିତ ବାକ୍ୟର ଦଶ ପର୍ବର ପାଞ୍ଚ ପଦରୁ ଆରମ୍ଭ କରି ଏଗାର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଗତପାଠରେ ଆମେ ଷଷ୍ଠ ଓ ସପ୍ତମ ତୁରିଧ୍ୱନି ମଧ୍ୟରେ ଥିବା ସମୟର ମଧ୍ୟାନ୍ତର ମଧ୍ୟରେ ଏକ ମୁକ୍ତ କ୍ଷୁଦ୍ର ପୁସ୍ତକ ସହିତ ଜଣେ ପରାକ୍ରମୀ ଦୂତଙ୍କ ସମ୍ପର୍କରେ ଆଲୋଚନା କରିଥିଲୁ ଯିଏକି ଖ୍ରୀଷ୍ଟଙ୍କ ନିମନ୍ତେ ପୃଥିବୀ ଓ ସମୁଦ୍ର ଉପରେ ତାହାଙ୍କର ଡାହାଣ ଓ ବାମ ପାଦ ରଖି ସେହିସବୁକୁ ଦାବି କଲେ ଓ ସଦାପ୍ରଭୁଙ୍କ ରବ ସଦୃଶ ସପ୍ତ ମେଘଗର୍ଜନ ତାହାକୁ ସମର୍ଥନ କଲେ ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର ତହିଁରେ ନିଜର ସମ୍ମତି ପ୍ରଦାନ କଲେ ଆସନ୍ତୁ ଏହାପରେ କ'ଣ ଘଟିଲା ତାହା ଆଜିର ଅଧ୍ୟୟନରେ ଲକ୍ଷ୍ୟ କରିବାକୁ ଯିବା ପ୍ରକାଶିତ ବାକ୍ୟ ଦଶ ପର୍ବର ପାଞ୍ଚ ଓ ଛଅ ପଦରେ ଲେଖା ଅଛି ତତ୍ପରେ ଯେଉଁ ଦୂତଙ୍କୁ ମୁଁ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହେବାର ଦେଖିଥିଲି ସେ ଆପଣା ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ ଯେ ସ୍ୱର୍ଗ ପୃଥିବୀ ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଅଛନ୍ତି ସେହି ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ ଆଉ ବିଳମ୍ବ ନାହିଁ ଏହି ଦୂତ ଏହା ସ୍ପଷ୍ଟ କରିଦିଅନ୍ତି ଯେ ସେ ଖ୍ରୀଷ୍ଟ ନୁହନ୍ତି ଯେହେତୁ ସେ ଅନନ୍ତକାଳୀନ ସୃଷ୍ଟିକର୍ତ୍ତାଙ୍କ ନାମରେ ଶପଥ କରନ୍ତି ଲେଖା ଅଛି ସେ ଆପଣା ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼େ ଉଠାଇ ଶପଥ କରି କହିଲେ ସେ ନିତ୍ୟଜୀବୀ ସୃଷ୍ଟିକର୍ତ୍ତାଙ୍କ ନାମରେ ଶପଥ କରି କହିଲେ ସେ ଯଦି ଖ୍ରୀଷ୍ଟ ହୋଇଥାନ୍ତେ ତାହେଲେ ସେ ନିଜକୁ ନିଜେ ଶପଥ କରିଥାନ୍ତେ ଏବ୍ରି ପତ୍ରର ଲେଖକ ଏହିପରି କହନ୍ତି କାରଣ ଈଶ୍ୱର ଯେତେବେଳେ ଅବ୍ରାହ୍ମଙ୍କ ନିକଟରେ ପ୍ରତିଜ୍ଞା କରିଥିଲେ ସେତେବେଳେ ସେ ଆଉ କୌଣସି ମହତର ନାମ ନ ପାଇବାରୁ ଆପଣା ନାମରେ ଶପଥ କରି କହିଥିଲେ ଈଶ୍ୱର ଅନ୍ୟ କୌଣସି ମହତର ନାମରେ ଶପଥ କରିପାରିନଥିଲେ କାରଣ ଈଶ୍ୱରଙ୍କଠାରୁ ମହାନ ଆଉ କେହି ନାହାନ୍ତି ଦୂତ ଅନ୍ୟ ଜଣଙ୍କ ନାମରେ ଶପଥ କଲେ କିନ୍ତୁ ସେ ନିଜ ନାମରେ ଶପଥ କରିପାରିନଥିଲେ କାରଣ ସେ ଈଶ୍ୱର ନୁହନ୍ତି ଆଉ ତେଣୁକରି ସେ ମଧ୍ୟ ପ୍ରଭୁ ଯୀଶୁ ନୁହନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଅନନ୍ତକାଳୀନ ଈଶ୍ୱର ଯୋହନ ପ୍ରଥମ ପର୍ବର ପ୍ରଥମ ଦୁଇ ପଦରେ ଆମେ ଏହିପରି ପାଠ କରୁ ଆଦ୍ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ ସେହି ବାକ୍ୟ ଈଶ୍ୱର ଥିଲେ ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ ପ୍ରଭୁ ଯୀଶୁ ନିଜେ ଏହିପରି କହନ୍ତି ଯୀଶୁ ସେମାନଙ୍କୁ କହିଲେ ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ଅବ୍ରାହ୍ମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି ଯାହାକି ଯୋହନ ଆଠ ପର୍ବର ଅଠାବନ ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଖ୍ରୀଷ୍ଟ ହେଉଛନ୍ତି ସୃଷ୍ଟିକର୍ତ୍ତା ଯୋହନ କ'ଣ କହନ୍ତି ତାହା ଶୁଣନ୍ତୁ ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ ଯାହାକି ଯୋହନ ପ୍ରଥମ ପର୍ବର ତିନି ପଦରେ ଲେଖା ଅଛି ସେହିପରି କଲସୀୟ ପ୍ରଥମ ପର୍ବର ଷୋହଳ ପଦରେ ଆମେ ଏହିପରି ପାଠ କରୁ କାରଣ ଦୃଶ୍ୟ ଓ ଅଦୃଶ୍ୟ ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି ଦୂତ ଖ୍ରୀଷ୍ଟଙ୍କ ନାମରେ ଶପଥ କରନ୍ତି ଯେ କି ସ୍ୱର୍ଗରେ ଅଛନ୍ତି ଓ ଖ୍ରୀଷ୍ଟଙ୍କ ପ୍ରତିନିଧି ଭାବରେ ସେ ଏହି ସମସ୍ତ କିଛି ଖ୍ରୀଷ୍ଟଙ୍କ ନିମନ୍ତେ ଦାବି କରନ୍ତି ଲେଖା ଅଛି ଆଉ ବିଳମ୍ବ ନାହିଁ ପ୍ରକୃତରେ ଏହାର ଅର୍ଥ ନୁହେଁ ଯେ ଆଉ ସମୟ ନାହିଁ ବରଂ ଏହା ସେହି ସ୍ୱର୍ଗରୁ ପୃଥିବୀରେ ଥିବା ଈଶ୍ୱରଙ୍କ ସାଧୁମାନଙ୍କ ପ୍ରତି ଏକ ଖୁସିର ଘୋଷଣା ଯେଉଁମାନେ କି ଏହି ସମସ୍ତ ସମସ୍ୟା ମଧ୍ୟରେ ଅଛନ୍ତି ଓ ଯେଉଁମାନେ ଭାବି ଆଶ୍ଚର୍ଯ୍ୟ ହୁଅନ୍ତି ଯେ ଏହା କେତେଦିନ ପର୍ଯ୍ୟନ୍ତ ଚାଲୁ ରହିବ ଏହାର ଅର୍ଥ ଏହି ଯେ ଖ୍ରୀଷ୍ଟ ଆଗମନ କରିବା ପର୍ଯ୍ୟନ୍ତ ଏହା ଅତି ସଂକ୍ଷିପ୍ତ ସମୟ ହେବ ଏହା ସେହି ଜିତ ପର୍ବତର ଆଲୋଚନା ମଧ୍ୟରେ ଖ୍ରୀଷ୍ଟଙ୍କର ଏକ ନିଶ୍ଚିତ ବାକ୍ୟ ଥିଲା ଯାହାକି ମାଥିଉ ଚବିଶ ପର୍ବର ବାଇଶ ପଦରେ ଆମେ ଏହିପରି ପାଠ କରୁ ଆଉ ସେହି ସମୟ ଯେବେ ଉଣା କରାଯାଇ ନଥାନ୍ତା ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଉଣା କରାଯିବ ଦୂତ ମନୋନୀତ ଲୋକମାନଙ୍କୁ କହୁଅଛନ୍ତି ଯେ ଏହା ଆଉ ବିଳମ୍ବ ହେବାକୁ ଯାଉନାହିଁ ସେମାନଙ୍କୁ କହୁଅଛନ୍ତି ବ୍ୟସ୍ତ ହୁଅ ନାହିଁ। ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତାଣ ପ୍ରାପ୍ତ ହେବ। କାହିଁକି? କାରଣ ସେମାନେ ମୁଦ୍ରାଙ୍କିତ ଅଟନ୍ତି ଓ ସେମାନେ ସେହି କ୍ଲେଶ ମଧ୍ୟ ଦେଇ ଏହା ସାଧନ କରିବାକୁ ଯାଉଅଛନ୍ତି। ଏହା ହେଉଛି ଯାହାକି ପ୍ରକାଶିତ ବାକ୍ୟ ଛଅ ପର୍ବର ଦଶ ପଦରେ ଥିବା ଶହୀଦମାନଙ୍କ ପ୍ରାର୍ଥନାର ପ୍ରତ୍ୟୁତ୍ତର ସ୍ୱରୂପ, ଆଉ ଏହା ମଧ୍ୟ ପ୍ରଭୁଙ୍କ ପ୍ରାର୍ଥନାର ସଫଳତା, ଯେପରିକି ଆମେ ପ୍ରାର୍ଥନା କରି କହୁ ତୁମ୍ଭର ରାଜ୍ୟ ଆସୁ। ଏହି କ୍ଷେତ୍ରରେ ପ୍ରକାଶିତ ବାକ୍ୟ ଅନୁଯାୟୀ ଠିକ୍ ଏହି ସମୟରେ ରାଜ୍ୟ ଆସୁଅଛି, କିନ୍ତୁ ଏହା ସେହି ସମୟକୁ ଦର୍ଶାଏ ନାହିଁ ଯେଉଁ ସମୟରେ ଆମେ ବସି ଏହାକୁ ଅଧ୍ୟୟନ କରୁଅଛୁ। ମୁଁ ଜାଣେ ନାହିଁ କିମ୍ବା ଏହି ପୃଥିବୀରେ ଥିବା କୌଣସି ବ୍ୟକ୍ତି ଜାଣନ୍ତି ନାହିଁ ଖ୍ରୀଷ୍ଟ ଶୀଘ୍ର ଆଗମନ କରୁଅଛନ୍ତି କି ନାହିଁ, ମାତ୍ର ସେ ନିଶ୍ଚିତ ଭାବେ ଆଗମନ କରୁଅଛନ୍ତି ଏହି ପୃଥିବୀରେ ତାହାଙ୍କର ରାଜ୍ୟ ସ୍ଥାପନ କରିବା ପାଇଁ। ଦଶ ପର୍ବର ସାତ ପଦରେ ଲେଖା ଅଛି, ମାତ୍ର ଈଶ୍ୱରଙ୍କ ଦ୍ୱାରା ଆପଣା ଦାସ ମାଓବାଦୀମାନଙ୍କ ପ୍ରତି ପ୍ରକାଶିତ ଶୁଭ ସମ୍ବାଦ ଅନୁସାରେ ସପ୍ତମ ଦୂତ ବାକ୍ୟ ଘୋଷଣା କରିବା ସମୟରେ, ଅର୍ଥାତ୍ ଯେତେବେଳେ ସେ ତୁରିଧ୍ୱନି କରିବାକୁ ଉଦ୍ୟତ ହେବେ, ସେତେବେଳେ ଈଶ୍ୱରଙ୍କ ନିଗୁଢ଼ ସଂକଳ୍ପ ମଧ୍ୟ ସଫଳ ହେବ। ଏହି ସମସ୍ତ ବିଷୟ ଘଟେ ଯେତେବେଳେ ସପ୍ତମ ଦୂତ ତୁରିଧ୍ୱନି କରିବା ନିମନ୍ତେ ପ୍ରସ୍ତୁତ ହେଉଅଛନ୍ତି। ଏହା ଦର୍ଶାଇ ଦିଏ ଯେ ସପ୍ତମ ତୁରିଧ୍ୱନି ଆମମାନଙ୍କୁ ସେହି ମହାକ୍ଲେଶର ଶେଷରେ ଆଣି ପହଞ୍ଚାଇ ଦିଏ। ଏହା ହେଉଛି ଯାହାକି ଏହି ସମୟରେ ଈଶ୍ୱରଙ୍କର ଗୁପ୍ତ ବିଷୟ ଶେଷରେ ପରିଷ୍କାର ଭାବେ ପ୍ରକାଶିତ ହୋଇଅଛି। ଏହି ଗୁପ୍ତ ତତ୍ତ୍ୱର ଅନେକ ପାର୍ଶ୍ୱ ସମ୍ପୂର୍ଣ୍ଣ ଉତ୍ତର ସ୍ୱରୂପେ ପ୍ରଦାନ କରାଯାଇ ସାରିଛି, ତଥାପି ଏହା ଜଣାଯାଏ ଯେ ଏହା ଅନ୍ୟ ଯେକୌଣସି ଗୋଟିକ ଅପେକ୍ଷା ମହାନ ଓ ସମସ୍ତଙ୍କର ଉପସଂହାର। ଇସ୍ରାଏଲ ବିଷୟ ନେଇ, ବିଚାର ବିଷୟ ନେଇ, କ୍ଲେଶ ଓ ଅନ୍ୟାୟ ବିଚାର ନେଇ, ଈଶ୍ୱରଙ୍କର ନିରବତା ନେଇ ଓ ଆଗାମୀ ରାଜ୍ୟ ବିଷୟ ନେଇ ଗୁପ୍ତ ବିଷୟ ରହିଅଛି। କିନ୍ତୁ ମୁଖ୍ୟ ସମସ୍ୟାଟି ହେଉଛି ଯେ ଈଶ୍ୱର କାହିଁକି ଦୁଷ୍ଟତାକୁ ଅନୁମୋଦନ କଲେ ଓ ସେ କାହିଁକି ଏହାକୁ ଦୀର୍ଘ ସମୟ ଧରି ସହ୍ୟ କଲେ? ଆପଣ କ'ଣ କିଛି ଜାଣିବାକୁ ଚାହାନ୍ତି? ତେବେ ମୁଁ ଏହାର ଉତ୍ତର ମଧ୍ୟ ଦେଇପାରିବି ନାହିଁ କି କେହି ମଧ୍ୟ ଏହାର ଉତ୍ତର ଦେଇପାରିବେ ନାହିଁ। ଏହାର ଉତ୍ତର କେବଳ ଈଶ୍ୱର ହିଁ ଦେଇପାରିବେ। ଯେପରିକି ଧର୍ମଶାସ୍ତ୍ରର ଏହି ଅଂଶ ଦର୍ଶାଏ ଯେ ଏପରି କେତେକ ବିଷୟ ରହିଅଛି ଯାହାକି ଆମେ ସେହିସବୁ ବିଷୟରେ କିଛି ଜାଣୁନା, କାରଣ ଏହା ମୁଦ୍ରାଙ୍କିତ ହୋଇ ରହିଥିବାର ଅର୍ଥ ଈଶ୍ୱର ଆମମାନଙ୍କୁ ତଥାପି ଅନେକ ବିଷୟ ଜଣାଇବାକୁ ଅଛି। ଆମମାନେ ଯେତେବେଳେ ତାହାଙ୍କ ଉପସ୍ଥିତି ମଧ୍ୟକୁ ଯିବା, ସେତେବେଳେ ଆମେମାନେ ଜାଣିବାକୁ ପାରିବା। ମୁଁ ଆପଣଙ୍କୁ କହିପାରେ ଯେ ଯଦିଓ ମୁଁ ଆପଣଙ୍କର ସମସ୍ୟାର ଉତ୍ତର କ'ଣ ତାହା ଜାଣେ ନାହିଁ, କିନ୍ତୁ ମୁଁ ଜଣକୁ ଜାଣେ ଯେ କି ଆପଣଙ୍କ ସମସ୍ୟାର ପ୍ରତିକାର କରିପାରିବେ। ଏପରିକି ମୁଁ ମୋହର ପ୍ରଶ୍ନ ସବୁର ଉତ୍ତର ମଧ୍ୟ ଜାଣେ ନାହିଁ, କିନ୍ତୁ ମୁଁ ମୋହର ହସ୍ତ ତାହାଙ୍କ ଆଡ଼କୁ ବଢ଼ାଏ ଓ ସେ ମୋତେ କହନ୍ତି, ହେ ମୋହର ପୁତ୍ର, ମୋ ସହିତ ଅନ୍ଧକାର ମଧ୍ୟ ଦେଇ ଚାଲ। ଏହା ସୁଧାରିବାକୁ ଯାଉଅଛି। ଆମ୍ଭେମାନେ ଆଲୋକ ମଧ୍ୟକୁ ବାହାରି ଆସିବା ନିମନ୍ତେ ଯାଉଅଛୁ, ଆଉ ତାପରେ ତୁମେ ସବୁକିଛି ବୁଝିପାରିବ। ମୁଁ ଆପଣଙ୍କୁ କହିରଖେ, ଆପଣ ଆପଣଙ୍କର ହସ୍ତକୁ ଜଣଙ୍କ ଆଡ଼କୁ ବଢ଼ାନ୍ତୁ ଯେ କି ଆପଣଙ୍କର ସୃଷ୍ଟିକର୍ତ୍ତା ଓ ଉଦ୍ଧାରକର୍ତ୍ତା। ସେ ଜଣେ ମଣିଷ ପରି ମଣିଷ ଓ ଈଶ୍ୱର ପରି ଈଶ୍ୱର। ଆସନ୍ତୁ ଏହାପରେ ଯୋହନଙ୍କର ସେହି କ୍ଷୁଦ୍ର ପୁସ୍ତକଟିକୁ ଭୋଜନ କରିବା ନେଇ ଲକ୍ଷ୍ୟ କରିବାକୁ ଯିବା। ଦଶ ପର୍ବର ଆଠ ପଦରେ ଲେଖା ଅଛି, ପୁଣି ମୁଁ ଆକାଶରୁ ଯେଉଁ ବାଣୀ ଶୁଣିଥିଲି ତାହା ପୁନର୍ବାର ମୋ ପ୍ରତି ବାକ୍ୟ ଉଚ୍ଚାରଣ କରି କହିଲା, ଯାଅ, ସମୁଦ୍ର ଓ ପୃଥିବୀ ଉପରେ ଦଣ୍ଡାୟମାନ ଦୂତଙ୍କ ହସ୍ତରେ ଯେଉଁ ପୁସ୍ତକଟି ମୁକ୍ତ ହୋଇ ରହିଅଛି ତାହା ଗ୍ରହଣ କର। ଏହି ଆଦେଶ ସ୍ୱର୍ଗରୁ ଖ୍ରୀଷ୍ଟଙ୍କଠାରୁ ଆସେ, ଯାହାକି ସେ ଏହି ପୁସ୍ତକରେ ନିହିତ ହୋଇଥିବା ପ୍ରତ୍ୟେକ ବିଷୟକୁ ନିୟନ୍ତ୍ରଣ କରନ୍ତି। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ପ୍ରକାଶିତ ବାକ୍ୟ ଏକ ପୁସ୍ତକ ଯାହାକି ଆମମାନଙ୍କର ଚମତ୍କାର ଉଦ୍ଧାରକର୍ତ୍ତାଙ୍କୁ ମହିମାନ୍ୱିତ କରେ। ସେଠାରେ ସମଗ୍ର ପୃଥିବୀର ବିଚାରକର୍ତ୍ତା, ଆଉ ଈଶ୍ୱର ତାହାଙ୍କୁ ଉଚ୍ଚୀକୃତ କରିବାର ଓ ସମସ୍ତ ନାମ ଉପରେ ତାହାଙ୍କୁ ଏକ ନାମ ଦେବାର ଆମେ ଲକ୍ଷ୍ୟ କରିବାକୁ ପାରୁ। ଯଦି ଏଠାରେ ଏହି ସ୍ୱର ଖ୍ରୀଷ୍ଟଙ୍କର ନୁହେଁ, ତାହେଲେ ସେ ସେହି ସ୍ୱର୍ଗରୁ କଥା କହିବା ନିମନ୍ତେ ଦୂତଙ୍କୁ ଆଦେଶ ଦେଇଅଛନ୍ତି। ଯୋହନ ଆତ୍ମାରେ ପୃଥିବୀକୁ ଫେରିଆସିଛନ୍ତି, କାରଣ ସେହି କ୍ଷୁଦ୍ର ପୁସ୍ତକ ଯାହାକି ପୂର୍ବରୁ ଈଶ୍ୱରଙ୍କ ହସ୍ତରେ ଥିଲା ତାହା ବର୍ତ୍ତମାନ ଯୋହନଙ୍କ ନିକଟକୁ ସ୍ଥାନାନ୍ତରିତ ହୋଇଅଛି। ଦେଖନ୍ତୁ ପ୍ରକାଶିତ ବାକ୍ୟ ଦଶ ପର୍ବର ନଅ ଓ ଦଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ସେଥିରେ ମୁଁ ସେହି ଦୂତଙ୍କ ନିକଟକୁ ଯାଇ କ୍ଷୁଦ୍ର ପୁସ୍ତକଟି ମୋତେ ଦେବାକୁ ତାହାଙ୍କୁ କହିଲେ। ସେ ମୋତେ କହିଲେ, ଏହା ନେଇ ଭକ୍ଷଣ କର, ଏହା ତୁମ୍ଭ ଉଦରକୁ ତିକ୍ତ କରିଦେବ, କିନ୍ତୁ ତୁମ୍ଭ ମୁଖକୁ ଏହା ମଧୁ ପରି ମିଷ୍ଟ ଲାଗିବ। ସେଥିରେ ମୁଁ ଦୂତଙ୍କ ହସ୍ତରୁ ସେହି କ୍ଷୁଦ୍ର ପୁସ୍ତକଟି ନେଇ ତାହା ଭକ୍ଷଣ କଲି। ତାହା ମୋ ମୁଖକୁ ମଧୁ ପରି ମିଷ୍ଟ ଲାଗିଲା, କିନ୍ତୁ ତାହା ଭକ୍ଷଣ କଲାପରେ ମୋହର ଉଦର ତିକ୍ତ ହୋଇଗଲା। ଜୋହନ ଏକ ବଡ଼ ନାଟକରେ ଅଂଶୀଦାରରେ ପରିଣତ ହୁଅନ୍ତି, ଯାହାକି ଆମମାନଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଅଛି। ତାହାଙ୍କୁ ଏକ ଅଦ୍ଭୁତ କାର୍ଯ୍ୟ କରିବାକୁ କୁହାଯାଏ, ଯାହାର କି ଏକ ଜଟିଳ ଅର୍ଥ ରହିଅଛି। ସେ ଦୂତଙ୍କର ଆଦେଶ ଅନୁଯାୟୀ ସେହି କ୍ଷୁଦ୍ର ପୁସ୍ତକଟିକୁ ଭକ୍ଷଣ କରନ୍ତି, ଆଉ ଫଳାଫଳଗୁଡ଼ିକ ତିକ୍ତମିଷ୍ଟ। କ୍ଷୁଦ୍ର ପୁସ୍ତକଟିକୁ ଭକ୍ଷଣ କରିବା ଅର୍ଥ ବିଶ୍ୱାସର ସହିତ ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରିବା। ଏହା ହେଉଛି ଈଶ୍ୱରଙ୍କ ବାକ୍ୟର ଶିକ୍ଷା, କାରଣ ଜିରିମିୟ 15 16 ଆମେ ଏହିପରି ପାଠ କରୁ, ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି, ଆଉ ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା, କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ। ଜିହିଜିକଲ ସେହି ଏକ ପ୍ରକାର ବିଷୟ କହନ୍ତି, ଯାହାକି ଜିହିଜିକଲ 3 ପ୍ରଥମରୁ 3 ଆମେ ଏହିପରି ପାଠ କରୁ। ଅନନ୍ତର ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ତୁମ ନିକଟରେ ଯାହା ଉପସ୍ଥିତ ତାହା ଭୋଜନ କର, ଏହି ନଳାକାର ପୁସ୍ତକ ଭୋଜନ କର ଓ ଯାଇ ଇସ୍ରାଏଲ ବଂଶ ସହିତ କଥା କୁହ, ତହିଁରେ ମୁଁ ଆପଣା ମୁଖ ଫିଟାନ୍ତେ। ସେ ମୋତେ ସେହି ନଳାକାର ପୁସ୍ତକ ଭୋଜନ କରାଇଲେ। ପୁଣି ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମ୍ଭକୁ ଯେଉଁ ନଳାକାର ପୁସ୍ତକ ଦେଉ, ତାହା ତୁମ୍ଭେ ଜଠରରେ ଗ୍ରହଣ କରି ଆପଣା ଉଦର ପୂର୍ଣ୍ଣ କର। ତହିଁରେ ମୁଁ ତାହା ଭୋଜନ କଲି, ଆଉ ମିଷ୍ଟତା ସକାଶୁ ତାହା ମୋ ମୁଖକୁ ମଧୁ ପରି ଲାଗିଲା। ଜିଜିକେଲ କହିଲେ ଯେ ସେ ତାହା ଭୋଜନ କଲେ, ଆଉ ଏହା ଠିକ୍ ପିଷ୍ଟକ ପରି ଥିଲା। ତାହିଁ ହେଉଛି ଯାହାକି ବିଶ୍ୱାସୀମାନଙ୍କ ପ୍ରତି ଈଶ୍ୱରଙ୍କର ବାକ୍ୟ। ହିତୋପଦେଶ 16:24 ଆମେ ଏହିପରି ପାଠ କରୁ, ମନୋହର ଭାଷା ମଧୁଜାକ ସଦୃଶ, ତାହା ମନକୁ ସୁମିଷ୍ଟ, ଅସ୍ଥି କି ସ୍ୱାସ୍ଥ୍ୟ। ଗୀତସଂହିତା 119 ହେଉଛି ଏକ ଗୀତ ଯାହା ଈଶ୍ୱରଙ୍କ ବାକ୍ୟକୁ ଉଚ୍ଚୀକୃତ କରିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। ସେହି ଗୀତର 103 ଏହିପରି ପ୍ରକାଶ କରେ, ମୋ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର, ହଁ ମୋ ମୁଖକୁ ତାହା ମଧୁ ଅପେକ୍ଷା ମଧୁର। ଈଶ୍ୱରଙ୍କ ବାକ୍ୟର ଏକ ଅଂଶ ଯାହା ଜୋହନଙ୍କ ଦ୍ୱାରା ନିଆଯାଇଥିଲା ତାହା ଥିଲା ବିଚାର। ଏହା ମିଷ୍ଟ ଥିଲା ଯେହେତୁ ଭବିଷ୍ୟତ ହେଉଛି ମିଷ୍ଟ। ଈଶ୍ୱର ଯାହା କରିବାକୁ ଯାଉଅଛନ୍ତି ତାହା ଜାଣିବା ଅତି ମିଷ୍ଟତାର ବିଷୟ, କିନ୍ତୁ ଆପଣ ଯେତେବେଳେ ଲକ୍ଷ୍ୟ କରିବାକୁ ପାରନ୍ତି ଯେ ବିଚାର ଆସୁଅଛି, ଏହା ତିକ୍ତ ଅଟେ। ଜୋହନ ଅତି ଉତ୍କଣ୍ଠାର ସହିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲେ, କିନ୍ତୁ ଯେତେବେଳେ ସେ ଦେଖିବାକୁ ପାରିଲେ ଯେ ବିଚାର ବର୍ତ୍ତିବାକୁ ଯାଉଅଛି, ଏହା ତାହାଙ୍କ ଆତ୍ମାକୁ ଦାରୁଣ ଦୁଃଖ ଓ ବେଦନାଗ୍ରସ୍ତ କରିଥିଲା। ଏହା ତାହାଙ୍କ ମୁଖକୁ ସୁମିଷ୍ଟ ଲାଗିଲା ଓ ଭକ୍ଷଣ କଲା ପରେ ତାହାଙ୍କର ଉଦର ତିକ୍ତ ହୋଇଗଲା। ଆପଣ ଓ ମୁଁ ଆମେ ଯଦି ଏହି ବିଭାଗକୁ ଅଧ୍ୟୟନ କରିବାରେ ଓ ଯେଉଁ ବିଚାର ଏହି ପୃଥିବୀ ଉପରକୁ ଆସୁଅଛି ତାହାକୁ ଜାଣିବାରେ ଆନନ୍ଦ ଅନୁଭବ କରୁ, ତାହେଲେ ଆମେ ଈଶ୍ୱରଙ୍କ ମନକୁ ଜାଣିବା ନିମନ୍ତେ ବିଶେଷ ଭାବେ ପ୍ରାର୍ଥନା କରିବା ଆବଶ୍ୟକ। ପ୍ରକାଶିତ ବାକ୍ୟ ବିଷୟରେ ଜାଣିବା ଓ ଈଶ୍ୱର ଯାହା କରିବାକୁ ଚାହାନ୍ତି ତାହା ସବୁ ଜାଣିବା ଅତି ଆନନ୍ଦର ବିଷୟ, କିନ୍ତୁ ଆମ୍ଭେମାନେ ଯେତେବେଳେ ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରିଥିବା ପୃଥିବୀ ଉପରକୁ ସେହି ବିଚାରର ଭୟଙ୍କରତାକୁ ପ୍ରକୃତିରେ ଚିନ୍ତା କରିବା, ତାହେଲେ ଆମେ କେବେ ହେଲେ ତହିଁରେ ଆନନ୍ଦ କରିପାରିବା ନାହିଁ। ଭାବବାଣୀ ଆମ୍ଭମାନଙ୍କ ନିମନ୍ତେ ତିକ୍ତତାର ବିଷୟ ହୋଇଯିବ, କାରଣ ଈଶ୍ୱରଙ୍କ ବିଚାରକୁ କିଏ ଭୟ ନ କରେ। ପ୍ରିୟ ବନ୍ଧୁ, ଆଜି ଅନେକ ଏହି ପ୍ରକାଶିତ ବାକ୍ୟ ପୁସ୍ତକଟିକୁ ଅଧ୍ୟୟନ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି ଓ ଏହି ସମସ୍ତ ଭାବବାଣୀ ବିଷୟରେ ଜ୍ଞାନ ଆହରଣ କରିବାରେ ଆନନ୍ଦ ଅନୁଭବ କରନ୍ତି, ମାତ୍ର ଯେତେବେଳେ ଏହା ସେମାନଙ୍କ ବ୍ୟକ୍ତିଗତ ଜୀବନ ନେଇ କିଛି କହେ ଓ ସେମାନଙ୍କ ଜୀବନରୁ କିଛି ଦାବି କରେ, ସେତେବେଳେ ସେମାନେ ଭୟ ପାଇଯାଆନ୍ତି। ସେମାନେ ସେମାନଙ୍କର ଆଗ୍ରହକୁ ହରାଇ ବସନ୍ତି। ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବାରେ ଆଉ ଆନନ୍ଦ ପାଇପାରନ୍ତି ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ପିତା ଯେପରି ଶରୀର ନିମନ୍ତେ ହିତଜନକ, ସେହିପରି ଈଶ୍ୱରଙ୍କ ବାକ୍ୟ ଆମର ଉଦରକୁ ତିକ୍ତ କରିଦେଲେ ମଧ୍ୟ ଏହା ଆମମାନଙ୍କର ଆତ୍ମିକ ଜୀବନ ନିମନ୍ତେ ଏକ ହିତଜନକ ଓ ସ୍ୱାସ୍ଥ୍ୟଜନକ। ତେଣୁ ଏହି ପ୍ରକାଶିତ ବାକ୍ୟ ଅଧ୍ୟୟନ କରିବା ଦ୍ୱାରା ଆପଣ ଯଦି ତିକ୍ତତା ଅନୁଭବ କରନ୍ତି, ତାହେଲେ ଈଶ୍ୱରଙ୍କ ନିକଟରେ ନିଜର ଜୀବନକୁ ସମର୍ପଣ କରି ପ୍ରାର୍ଥନା କରନ୍ତୁ ଓ ତାହାଙ୍କର ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରନ୍ତୁ। ତାହେଲେ ଆପଣ ସେହି ତିକ୍ତତାର ଅନୁଭୂତି ମଧ୍ୟ ଦେଇ ମିଷ୍ଟତାକୁ ଉପଲବ୍ଧି କରିପାରିବେ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ଶ୍ରୁତି ମଧୁର ବାକ୍ୟରେ ଓ କଳ୍ପିତ କାହାଣୀରେ ଆନନ୍ଦ ଅନୁଭବ କରନ୍ତି, କିନ୍ତୁ ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ଆନନ୍ଦ କରିପାରନ୍ତି ନାହିଁ, କାରଣ ଏହା ସେମାନଙ୍କୁ ଅନୁଯୋଗ କରେ, ସେମାନଙ୍କର ଜୀବନର ଦୋଷ ଦୁର୍ବଳତାକୁ ଦେଖାଇ ଦିଏ ଓ ଈଶ୍ୱରଙ୍କର ଭୟଙ୍କର ବିଚାରକୁ ପ୍ରକାଶ କରେ। ମାତ୍ର ଯେଉଁମାନେ ସେହି ଅନୁଯୋଗକୁ ଗ୍ରହଣ କରନ୍ତି, ସେମାନେ ସେହି ବାକ୍ୟ ମଧ୍ୟ ଦେଇ ଉଦ୍ଧାରର ପଥ ପାଆନ୍ତି। ସେମାନେ ଏକ ଆଶା ଓ ଭରସା ତଥା ସାନ୍ତ୍ୱନାର ବାକ୍ୟ ମଧ୍ୟ ପ୍ରାପ୍ତ ହୁଅନ୍ତି, ଯାହା ସେମାନଙ୍କ ଜୀବନରେ ପ୍ରକୃତ ଆନନ୍ଦ ଭରି ଦେଇଥାଏ। ତେଣୁ ଆସୁ, ଈଶ୍ୱରଙ୍କ ବାକ୍ୟ ପ୍ରତି ଅମନୋଯୋଗୀ ନ ହୋଇ ସେହି ବାକ୍ୟ ବିଷୟରେ ମନୋଯୋଗୀ ହେଉ ଓ ସେହି ବାକ୍ୟକୁ ଆତ୍ମିକ ଜୀବନର ଆହାର ବୋଲି ଗ୍ରହଣ କରୁ। ଦଶ ପର୍ବର ଏଗାର ପଦରେ ଲେଖା ଅଛି, ତତ୍ପରେ ମୋତେ କୁହାଗଲା, ଅନେକ ବଂଶ, ଜାତି, ଭାଷାବାଦୀ ଓ ରାଜାଙ୍କ ବିରୁଦ୍ଧରେ ତୁମକୁ ପୁନର୍ବାର ଭାବବାଣୀ କହିବାକୁ ହେବ। ଯୋହନ ବିଶ୍ୱାସ କରିଥିଲେ ଯେ ସମସ୍ତ ବଂଶ, ଜାତି, ଭାଷାବାଦୀ ଓ ରାଜାମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେବାକୁ ଅଛି ଓ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ହେବ, କାରଣ ସେମାନେ ସଚେତନ ହେବା ଆବଶ୍ୟକ ଯେ ଈଶ୍ୱରଙ୍କ ବିଚାର ଆସୁଅଛି। ଯଦି ସେମାନେ ମହାକ୍ଲେଶ ମଧ୍ୟ ଦେଇ ଯାଆନ୍ତି, ତାହେଲେ ସେମାନେ ଜାଣିପାରିବେ ଯେ ଏହା ଏକ ହଜାର ବର୍ଷର ଶାନ୍ତି ରାଜ୍ୟ ନୁହେଁ, ମାତ୍ର ପ୍ରକୃତରେ ସେମାନେ ଜାଣିପାରିବେ ଯେ ସେମାନେ ନରକ ମଧ୍ୟକୁ ପ୍ରବେଶ କରିଅଛନ୍ତି। ଏହି ଅଂଶଟି ଯୋହନଙ୍କୁ ଅତ୍ୟନ୍ତ ମର୍ମାହତ କରିଥିଲା। ଏହି କାରଣରୁ ଏହି କ୍ଷୁଦ୍ର ପୁସ୍ତକଟି ଯୋହନଙ୍କ ପ୍ରତି ତିକ୍ତତାରେ ପରିଣତ ହେଲା। ଖ୍ରୀଷ୍ଟ ତାହାଙ୍କର ରାଜ୍ୟକୁ ଆସିବା ପୂର୍ବରୁ ତାହାଙ୍କୁ ଅନେକଙ୍କ ବିରୁଦ୍ଧରେ ଭାଉବାଣୀ କରିବାକୁ ହେବ। ଅନେକ ଭାଉବାଣୀ ଆଗକୁ ରହିଅଛି। ଆମ୍ଭେମାନେ ଏପର୍ଯ୍ୟନ୍ତ ପ୍ରକାଶିତ ବାକ୍ୟର ଅଧା ପର୍ଯ୍ୟନ୍ତ ଆସିପାରିନାହୁଁ। ଅନେକ ବଂଶ, ଜାତି, ଭାଷାବାଦୀ ଓ ରାଜାଙ୍କ ବିଷୟରେ ଭାଉବାଣୀ କରିବା ନିଶ୍ଚିତ ଭାବେ ସେମାନଙ୍କ ବିରୁଦ୍ଧରେ ଅଟେ। ଏହା ହେଉଛି ଆଗାମୀ ବିଚାର। ଭାଉବାଣୀର ଏହି ନୂତନ ଅନୁକ୍ରମ ବାର ପର୍ବରୁ ଆରମ୍ଭ ହେବ ଆଉ ଏହା ପ୍ରକାଶ କରିବ ଯେ ଅନେକ ବିଷୟ କୁହାଯିବାକୁ ଅଛି। ପ୍ରିୟ ବନ୍ଧୁ, ଏହି ଭାବବାଣୀର ଅଧ୍ୟୟନ ଆପଣଙ୍କର ଜୀବନକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ। ଏହା ଆପଣଙ୍କ ଜୀବନକୁ ଖ୍ରୀଷ୍ଟଙ୍କ ଆଡ଼କୁ ଅଧିକ ନିକଟବର୍ତ୍ତୀ କରାଇପାରେ କିମ୍ବା ଆପଣଙ୍କୁ ଅଧିକ ଦୂରକୁ ନେଇଯାଇପାରେ। କିନ୍ତୁ ଯେ ଖ୍ରୀଷ୍ଟଙ୍କର ନିକଟକୁ ଫେରିଆସିବ, ସେ ଉଦ୍ଧାର ପ୍ରାପ୍ତ ହେବ। ପ୍ରଭୁ ଆଜି ମଧ୍ୟ ଆପଣଙ୍କୁ ଓ ମୋତେ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ। ସେ ଆଜି ସମଗ୍ର ଜଗତର ମାନବଜାତିକୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ। କିନ୍ତୁ ଦୁଃଖର ବିଷୟ, ମନୁଷ୍ୟ ଆଜି ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବା ପାଇଁ ଚାହେଁ ନା, ସେ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରେ ନା, ସେ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରେ ନା। ସେ ଭାବେ ଖ୍ରୀଷ୍ଟ ଜଣେ କେବଳ ମହାପୁରୁଷ ନୁହେଁ। ଖ୍ରୀଷ୍ଟ ମହାପୁରୁଷ ନୁହନ୍ତି, ଖ୍ରୀଷ୍ଟ ହେଉଛନ୍ତି ସେହି ଈଶ୍ୱର, ସେ ହେଉଛନ୍ତି ଉଦ୍ଧାରକର୍ତ୍ତା, ସେ ହେଉଛନ୍ତି ଜଗତର ସୃଷ୍ଟିକର୍ତ୍ତା, ଆଉ ସେ ହିଁ ମୃତ୍ୟୁକୁ ଜୟ କରିଅଛନ୍ତି। ତାହାଙ୍କ ବିନା ଆଉ କେହି ମୃତ୍ୟୁକୁ ଜୟ କରିପାରିନାହାନ୍ତି କି କେହି ପାପୀ ନିମନ୍ତେ ଉଦ୍ଧାର ସାଧନ କରିପାରିନାହାନ୍ତି। ତେଣୁ ଆସୁ, ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ପାପରୁ ପୃଥକୀକୃତ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ତାହେଲେ ଆମେ ତାହାଙ୍କ ଆଗମନ ସମୟରେ ବିନାଶପ୍ରାପ୍ତ ନ ହୋଇ ଉଦ୍ଧାରପ୍ରାପ୍ତ ହୋଇ ତାହାଙ୍କ ସହିତ ଅନନ୍ତ କାଳ ବାସ କରିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু।
আপন যদি আমঠারু বাইবল পাঠ্যক্রম পাইছন্তি এবং করিসারিছন্তি বা করিবাকু চাহান্তি, তাহলে তুরন্ত আম সহিত যোগাযোগ করন্তু।
আমার ঠিকানাটি হেলা পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। আমার ইমেল আড্রেসটি লিখি রাখন্তু, odia.ttb@radio882.com। তেবে আজি পাই বিদায় দিওন্তু, নমস্কার।